ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ. ମୁଖ୍ୟ ସମ୍ବାଦ, ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ. ଭିତ୍ତିଭୂମି, ଅର୍ଥନୈତିକ ଏବଂ କୃଷିଭିତ୍ତିକ ବିକାଶ ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡି. ହିମାଚଳ ପ୍ରଦେଶ ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠାରୁ ହେଲା ଆରମ୍ଭ. ସଂଖ୍ୟାଲଘୁଙ୍କ ସମେତ ଗରିବଙ୍କ ଜୀବନରେ ଉନ୍ନତି ଆଣିବାରେ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି କହିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ. ଏବଂ ଗାବା ଟେଷ୍ଟ ଅମୀମାଂସିତ ଭାବେ ଶେଷ. ରାଜ୍ୟସଭାରେ ଗତକାଲି ସମ୍ଭିଧାନ ଗ୍ରହଣର 75 ପୂର୍ତ୍ତି ପାଳନ ଅବସରରେ ଅନୁଷ୍ଠିତ 2 ଆଲୋଚନାର ଉତ୍ତରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟ ପ୍ରତିବାଦରେ ଆଜି ବିରୋଧୀ ଦଳ ପକ୍ଷରୁ ଉଭୟ ସଦନରେ ହଟ୍ଟଗୋଳ କରାଯାଇଥିଲା, ଫଳରେ ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି. ଲୋକସଭାର ଅଧିବେଶନ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଡିଏମ୍କେ ଏବଂ ବାମପନ୍ଥୀ ଦଳ ସମେତ ବିରୋଧୀ ଦଳଗୁଡ଼ିକ ଗତକାଲିର ରାଜ୍ୟସଭାରେ ଶ୍ରୀ ଶାହା ଦେଇଥିବା ଉତ୍ତରରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗ ନେଇ ସ୍ଲୋଗାନମାନ ଦେଇଥିଲେ. ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଶାସକ ଦଳର ଅନ୍ୟ ସଦସ୍ୟ ବିରୋଧୀଙ୍କର ଆଚରଣକୁ ସମାଲୋଚନା କରିଥିଲେ. ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ବାଚସ୍କତି ଓମ୍ ବିର୍ଲା ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି. ରାଜ୍ୟସଭାରେ ମଧ୍ୟ ସେହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରବଳ ହଟ୍ଟଗୋଳ କରାଯାଇଥିଲା. ଅଧ୍ୟକ୍ଷ ଜଗଦୀପ ଧନ୍ଖଡ଼ ଡକ୍ଟର ଆମ୍ବେଦକର ଜଣେ ସମ୍ମାନିତ ବ୍ୟକ୍ତି ଏବଂ ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ତାଙ୍କ ଅଭିଭାଷଣରେ ଡକ୍ଟର ଆମ୍ବେଦକରଙ୍କ ପ୍ରତି କୌଣସି ପ୍ରକାର ଅସମ୍ମାନ ସୂଚକ ମନ୍ତବ୍ୟ ଦେଇନାହାନ୍ତି. ଅନ୍ୟପକ୍ଷରେ ଡକ୍ଟର ଆମ୍ବେଦକରଙ୍କୁ କଂଗ୍ରେସ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିନାହିଁ ବୋଲି ସେ ଅଭିଯୋଗ କରିଥିଲେ. ତେବେ ବିରୋଧୀଙ୍କ ତୀବ୍ର ହଟ୍ଟଗୋଳକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷ ଶ୍ରୀ ଧନ୍ଖଡ଼ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି. ଅନ୍ୟପକ୍ଷରେ ବିରୋଧୀ ସାଂସଦମାନେ ଶ୍ରୀ ଶାହା କ୍ଷମା ମାଗିବା ଦାବି ନେଇ ସାଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଶାହା ତାଙ୍କ ବକ୍ତବ୍ୟରେ ଭାରତୀୟ ସମ୍ଭିଧାନର ପ୍ରଣେତା ଡକ୍ଟର ଆମ୍ବେଦକରଙ୍କୁ ଅପମାନିତ କରିବା ନେଇ କଂଗ୍ରେସର ଇତିହାସକୁ ସାମ୍ନାକୁ ଆଣିଛନ୍ତି. ଶ୍ରୀ ଶାହାଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ କଂଗ୍ରେସକୁ ଆଶ୍ଚର୍ଯ୍ୟ ଏବଂ ସ୍ତବ୍ଧ କରିଛି, ସେଥିପାଇଁ ସେମାନେ ଏଭଳି ଅଭିଯୋଗ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି. କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡି କହିଛନ୍ତି ଭିତ୍ତିଭୂମି, ଅର୍ଥନୈତିକ ଏବଂ କୃଷିଭିତ୍ତିକ ବିକାଶ ଉପରେ ସରକାର ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି. ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ରେଡ୍ଡି କହିଛନ୍ତି ଦେଶର ଏକତା ଓ ସାଂସ୍କୃତିକ ଇତିହାସ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି. ଦେଶରେ 121 ପ୍ରମୁଖ ଭାଷା ଏବଂ ପାଖାପାଖି 1600 ଉପଭାଷା ରହିଛି ବୋଲି ସେ କହିଛନ୍ତି. ଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଜ୍ଞାନ, ସଂସ୍କୃତି ଏବଂ ପରମ୍ପରାର ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ. ଭାଷା ଏବଂ ଉପଭାଷାଗୁଡ଼ିକର ସଂରକ୍ଷଣ ଓ ସୁରକ୍ଷା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ରେଡ୍ଡି କହିଛନ୍ତି. କେନ୍ଦ୍ର କ୍ୟାବିନେଟ୍ ଗତ ଅକ୍ଟୋବର ମାସରେ ମରାଠୀ, ପାଲି, ପ୍ରାକୃତ, ଆସାମୀ ଏବଂ ବଙ୍ଗଳା ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛି. ଏଥିସହ 11 ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିବାରେ ଭାରତ ବିଶ୍ୱରେ ଏକମାତ୍ର ଦେଶ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ରେଡ୍ଡି କହିଛନ୍ତି. ସ୍ମାର୍ଟଫୋନ୍ ରପ୍ତାନୀକାରୀ ଦେଶଗୁଡ଼ିକ ମଧ୍ୟରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି. 2019 23ତମ ସ୍ଥାନରେ ରହିଥିଲା. ଗତ ନଭେମ୍ବର ମାସରେ ଦେଶର ସ୍ମାର୍ଟଫୋନ୍ ରପ୍ତାନୀ 20,000 କୋଟି ଟଙ୍କା ଅତିକ୍ରମ କରିଛି ବୋଲି କମ୍ପାନୀଗୁଡ଼ିକ ପକ୍ଷରୁ ଦାଖଲ ହୋଇଥିବା ତଥ୍ୟରୁ ସୂଚନା ମିଳିଛି. ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଏହି ସଫଳତା ପାଇଁ ସମସ୍ତଙ୍କ ସହଯୋଗକୁ ଉଚ୍ଚ ପ୍ରଶଂସା କରିଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ହିମାଚଳ ପ୍ରଦେଶ ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠାରୁ ଧର୍ମଶାଳାର ତପୋବନଠାରେ ଆରମ୍ଭ ହୋଇଛି। ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ 4 ବୈଠକ ବସିବ। ଅଧିବେଶନ କାଳରେ 248 ତାରକା ଏବଂ 68 ଅଣତାରକା ପ୍ରଶ୍ନ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ସରକାରଙ୍କ ପକ୍ଷରୁ 15 ବିଲ୍ ଉପସ୍ଥାପନ କରାଯିବ। ବାଚସ୍କତି କୁଲଦୀପ ସିଂ ପଠାନିଆ କହିଛନ୍ତି, ହିମାଚଳ ପ୍ରଦେଶ ବିଧାନସଭା ଇତିହାସ ପ୍ରଥମ ଥର ପାଇଁ ଶୂନ୍ୟକାଳରୁ ଅଧିବେଶନ ଆରମ୍ଭ ହୋଇଛି। ଉଭୟ ଶାସକ ଏବଂ ବିରୋଧୀ ଦଳ ସୁରୁଖୁରୁରେ ଗୃହ ପରିଚାଳନା ପାଇଁ ଗଠନମୂଳକ ସହଯୋଗ ପ୍ରଦାନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଗତ 10 ମଧ୍ୟରେ କେନ୍ଦ୍ର ସଂଖ୍ୟାଲଘୁଙ୍କ ସମେତ ଗରିବଙ୍କ ଜୀବନରେ ଉନ୍ନତି ଆଣିଛି ବୋଲି ଆଜି ନୂଆଦିଲ୍ଲୀଠାରେ ଜାତୀୟ ସଂଖ୍ୟାଲଘୁ ଶିକ୍ଷା ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍ବୋଧନ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ସରକାର ସବ୍କା ସାଥ୍ ସବ୍କା ବିଶ୍ୱାସ ଆଧାରରେ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଚଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଭଳି କାର୍ଯ୍ୟକ୍ରମ ଗରିବ ସଂଖ୍ୟାଲଘୁ ସମ୍ପ୍ରଦାୟର ବିକାଶରେ ବିଶେଷ ସହାୟକ ହୋଇଛି। ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ସଂଖ୍ୟାଲଘୁଙ୍କର ମର୍ଯ୍ୟାଦାର ସହ ବଞ୍ଚବାର ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020କୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସେ ଶିକ୍ଷାନୁଷ୍ଠାନ ବିଶେଷକରି ସଂଖ୍ୟାଲଘୁ ଅନୁଷ୍ଠାନଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଆଧୁନିକ ପ୍ରଯୁକ୍ତି ବିଦ୍ୟା ଏବଂ ଦକ୍ଷତାକୁ ବଜାୟ ରଖିବା ଦ୍ୱାରା ଭବିଷ୍ୟତରେ ଭାରତ ଜ୍ଞାନ ଆଧାରିତ ଅର୍ଥବ୍ୟବସ୍ଥାର ପ୍ରମୁଖ ସ୍ଥାନରେ ରହିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ପଞ୍ଜାବରେ ଆନ୍ଦୋଳନରତ କୃଷକ ରାଜ୍ୟର ପ୍ରାୟ 50 ସ୍ଥାନରେ ଟ୍ରେନ୍ ଅଟକାଇ ପ୍ରତିବାଦ ଜଣାଇଛନ୍ତି। ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ସଂକ୍ରାନ୍ତ ଆଇନଗତ ଗ୍ୟାରେଣ୍ଟି ଦାବିରେ ସେମାନେ ଏହିଭଳି ପ୍ରତିବାଦ କରିଥିବା ଜଣାପଡ଼ିଛି। କୃଷକ ନେତା ସରୱନ୍ତ ସିଂ ପାଣ୍ଡେର୍ସ ଘୋଷଣା କରିଛନ୍ତି, ମଧ୍ୟାହ୍ନ 12 ଅପରାହ୍ନ 3 ପର୍ଯ୍ୟନ୍ତ ରେଳ ଚଳାଚଳ ଅବରୋଧ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ଏବଂ କେବଳ ଲେବଲ୍ କ୍ରସିଂଗୁଡ଼ିକରେ କୃଷକ ସଂଘର କର୍ମକର୍ତ୍ତା ଧାରଣାରେ ଯୋଗ ଦେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ବେଆଇନ ଘୋଷିତ ବାବର ଖାଲସା ଆନ୍ତର୍ଜାତିକ ସଂଗଠନର ସଦସ୍ୟ ଲଖବୀର ସିଂ 2 ପ୍ରମୁଖ ସହଯୋଗୀଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଚାର୍ଜସିଟ୍ ଦାଖଲ କରିଛି। ପଞ୍ଜାବର ମୋହାଲିସ୍ଥିତ ଏନ୍ଆଇଏ ସ୍ୱତନ୍ତ୍ର କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଏନ୍ଆଇଏ କହିଛି, ଲଖବୀର ସିଂର 2 ସହଯୋଗୀ ଯଶପ୍ରୀତ ସିଂ ଓରଫ ଯଶ ଏବଂ ବଲଜିତ ସିଂ ଓରଫ ରାଣା ଭାଇ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ସେମାନେ ବେଆଇନ ଘୋଷିତ ବାବର ଖାଲସା ଆନ୍ତର୍ଜାତିକ ସଂଗଠନର ସକ୍ରିୟ ସଦସ୍ୟ ବୋଲି ଜଣାପଡ଼ିଛି। ନିଶାଦ୍ରବ୍ୟ ଚୋରା କାରବାର ତଥା ସଂଗଠନ ପାଇଁ ଆର୍ଥିକ ସମ୍ଭଳ ସୃଷ୍ଟି କରିବା ପାଇଁ ଯଶପ୍ରୀତ ସିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା। ସେହିଭଳି ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ ଯୋଗାଣ ଆଦି କ୍ଷେତ୍ରରେ ବଲଜିତ ସିଂ କାର୍ଯ୍ୟ କରୁଥିଲା ବୋଲି ଏନ୍ଆଇଏ ସୂଚନା ଦେଇଛି। ତେବେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି। ବ୍ରିସବେନ୍ର ଗାବାଠାରେ ଅନୁଷ୍ଠିତ ବର୍ଡର ଗାଭାସ୍କର ଟେଷ୍ଟ କ୍ରିକେଟ୍ ସିରିଜ୍ର ତୃତୀୟ ଟେଷ୍ଟ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଆଜି ପଞ୍ଚମ ଦିନର ଖେଳରେ ଅଷ୍ଟ୍ରେଲିଆ ତା'ର ଦ୍ୱିତୀୟ ଇନିଂସରେ 7 ୱିକେଟ୍ ବିନିମୟରେ 99 ରନ୍ ସଂଗ୍ରହ କରି ପାଳି ସମାପ୍ତି ଘୋଷଣା କରିଥିଲା। ଭାରତ ସମ୍ମୁଖରେ 27 ରନ୍ ବିଜୟ ଲକ୍ଷ୍ୟ ରଖିଥିଲା। ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି କୌଣସି ୱିକେଟ୍ ନ ହରାଇ 8 ରନ୍ ସଂଗ୍ରହ କରିଥିବାବେଳେ ଖେଳକୁ ଅନ୍ତିମ ଦିନର ଖେଳ ପରିସମାପ୍ତି ଘୋଷଣା କରାଯାଇଥିଲା। ଏହି 5 ସିରିଜ୍ର ଏପର୍ଯ୍ୟନ୍ତ ଖେଳାଯାଇଥିବା 3 ମ୍ୟାଚ୍ ମଧ୍ୟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଅଛନ୍ତି। ଭାରତର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ୍ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହେବାର କିଛି ସମୟ ପରେ 38 ବର୍ଷୀୟ ଶ୍ରୀ ଅଶ୍ୱିନୀ ଏହି ଘୋଷଣା କରିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ସିରିଜ୍ର ପ୍ରଥମ 3 ଟେଷ୍ଟ ମଧ୍ୟରୁ କେବଳ ଗୋଟିଏ ଟେଷ୍ଟରେ 53 ରନ୍ ବିନିମୟରେ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। ଉଭୟ ଆନ୍ତର୍ଜାତିକ ଏବଂ ଟେଷ୍ଟ କ୍ରିକେଟ୍ରେ ଶ୍ରୀ ଅଶ୍ୱିନୀ ଭାରତର ଦ୍ୱିତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ଭାବେ ମାନ୍ୟତା ପାଇଛନ୍ତି। 2011 ନଭେମ୍ବର 6 ଦିଲ୍ଲୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ପକ୍ଷରୁ ସେ ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ, ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଭିତ୍ତିଭୂମି, ଅର୍ଥନୈତିକ ଏବଂ କୃଷିଭିତ୍ତିକ ବିକାଶ ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ। ହିମାଚଳ ପ୍ରଦେଶ ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠାରୁ ହେଲା ଆରମ୍ଭ ଏବଂ ଗାବା ଟେଷ୍ଟ ଅମୀମାଂସିତ ଭାବେ ଶେଷ। ସମ୍ବାଦ ଶେଷ ହେଲା।